ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ବିଂଶତମ କିସ୍ତି ଆସନ୍ତା ଶନିବାର ଦିନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀରକୁ ଆତଙ୍କବାଦୀ କାର୍ଯ୍ୟକଳାପରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ପର୍କିତ ସମ୍ମିଳନୀ ଆସନ୍ତା ବର୍ଷ ଫେବୃଆରୀରେ ଆୟୋଜିତ ହେବ ଭାରତରେ। ବ୍ୟାଙ୍କିଂ ନିୟମ ସଂଶୋଧନ ଆଇନ 2025 ଲାଗୁ ହେବ ଆସନ୍ତାକାଲିଠାରୁ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେବ ଓଭାଲରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ବିଂଶତମ କିସ୍ତି ପ୍ରଦାନ କରିବେ। ଗତକାଲି ନୂଆଦିଲ୍ଲୀଠାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି, ଉତ୍ତରପ୍ରଦେଶର ବାରାଣସୀଠାରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଏହି କିସ୍ତି ପ୍ରଦାନ କରିବେ।
प्रधानमंत्री श्रीमान नरेंद्र मोदी जी 2 अगस्त को ठीक 11 बजे प्रधानमंत्री किसान सम्मान निधि की राशि आपके खाते में डालने वाले। इस अवसर पर वो जुड़कर आपसे बात भी करेंगे। कार्यक्रम आपके गांव में भी होगा, सभी कृषि विज्ञान केंद्रों पर होगा, आईसीआर के संस्थानों में होगा, एग्रीकल्चर यूनिवर्सिटीज में होगा, मंडियों में होगा, पैक्स के मुख्यालय पर होगा। और इसलिए मेरी आप सबसे प्रार्थना है, आप प्रधानमंत्री जी के किसी न किसी कार्यक्रम से जरूर जुड़िए।
ଜାମ୍ମୁ କାଶ୍ମୀରକୁ ଆତଙ୍କବାଦୀ କାର୍ଯ୍ୟକଳାପରୁ ନରେନ୍ଦ୍ର ମୋଦିଙ୍କ ସରକାର ସମ୍ପୂର୍ଣ୍ଣ ମୁକ୍ତ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଗତକାଲି ରାଜ୍ୟସଭାରେ ପହଲଗାମ୍ ଆକ୍ରମଣ ପରିପ୍ରେକ୍ଷୀରେ ଭାରତର ଏକ ଶକ୍ତ, ସଫଳ ତଥା ନିର୍ଣ୍ଣାୟକ ପଦକ୍ଷେପ ଅପରେସନ୍ ସିନ୍ଦୁର ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହା ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀ ଏବଂ ସେମାନଙ୍କର ଭିତ୍ତିଭୂମିକୁ ନଷ୍ଟ କରିବା ଦିଗରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସମ୍ପ୍ରତି ଶେଷ ହୋଇଥିବା ଅପରେସନ୍ ମହାଦେବର ସଫଳତା ଲାଗି ଶ୍ରୀ ଶାହା ସେନାବାହିନୀ ଏବଂ ସୁରକ୍ଷା ବାହିନୀଗୁଡ଼ିକର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଅପରେସନ୍ ମାଧ୍ୟମରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା 3 ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି।
मैं सबसे पहले ऑपरेशन महादेव के लिए बताना चाहूंगा। परसों ही बहुत लंबे समय से चल रहे हुए एक ऑपरेशन का अंत आया और वो ऑपरेशन के तहत 3 आतंकवादी सुलेमान उर्फ फैजल जट, अफगान और जिब्रान, हमारी सुरक्षा बलों ने इनको मौत के घाट उतार। ऐसा जघन्य अपराध कभी नहीं हुआ। धर्म के नाम पर पूछकर चुन चुन कर इनके परिजनों के सामने मरे छोटी बच्चियां, छोटे बच्चे, वृद्ध माँ, उनकी पत्नियां, उनकी बहनें, इस सब के सामने मारा गया। और क्यों मारा गया? क्योंकि वो संदेश देना चाहते थे कि टेररिज्म से मुक्त हम कश्मीर को नहीं होने। सदन से उनको संदेश देना चाहता हूं, कश्मीर आतंकवाद से मुक्त होकर रहेगा, ये नरेंद्र मोदी का संकल्प।
ଶ୍ରୀ ଶାହା କହିଛନ୍ତି, ପହଲଗାମ୍ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ଏବଂ ଭିସା ପ୍ରଦାନ ପ୍ରକ୍ରିୟାକୁ ବାତିଲ କରିବା ସମେତ ପାକିସ୍ତାନ ବିରୁଦ୍ଧରେ ଅନେକଗୁଡ଼ିଏ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେବା ଲାଗି ପଦକ୍ଷେପ ନେବା ଦିଗରେ ସରକାର ସେନାବାହିନୀକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଅପରେସନ୍ ସିନ୍ଦୁର ମାଧ୍ୟମରେ 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହେବା ସହିତ ଅନେକଗୁଡ଼ିଏ ଆତଙ୍କୀ ଆଡ୍ଡାଗୁଡ଼ିକୁ ମଧ୍ୟ ନଷ୍ଟ କରିଦିଆଯାଇଛି। ଏତଦ୍ବ୍ୟତୀତ ପାକିସ୍ତାନର ଆକ୍ରମଣ କରିବାର କ୍ଷମତାକୁ ମଧ୍ୟ ଅପରେସନ୍ ସିନ୍ଦୁର ମାଧ୍ୟମରେ ସମ୍ପୂର୍ଣ୍ଣ ଅକାମୀ କରିଦିଆଯାଇଥିଲା। ଏହାପରେ ପାକିସ୍ତାନ ପକ୍ଷରୁ ଏହି ଅପରେସନ୍କୁ ବନ୍ଦ କରିବା ଲାଗି ଭାରତକୁ ଅନୁରୋଧ କରାଯାଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଏହି ଉତ୍ତର ଦେବା ସମୟରେ ଅପରେସନ୍ ସିନ୍ଦୁର ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବି କରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ କକ୍ଷତ୍ୟାଗ କରାଯାଇଥିଲା। କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ପର୍କିତ ସମ୍ମିଳନୀ ଭାରତ ଆସନ୍ତା ବର୍ଷ ଫେବୃଆରୀ ମାସରେ ଆୟୋଜନ କରିବ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜନକଲ୍ୟାଣ ଦିଗରେ କୃତ୍ରିମ ବୁଦ୍ଧିମତାକୁ ସୁଗମ ତଥା ଲାଭଦାୟକ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଏଥିରେ ପ୍ରତିଫଳିତ ହେଉଛି। ସମାଜର ସମସ୍ତ ବର୍ଗର ଲୋକଙ୍କ ନିକଟରେ ଆଧୁନିକ ଜ୍ଞାନକୌଶଳ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ଏହି ସମ୍ମିଳନୀ ମାଧ୍ୟମରେ ସାକାର କରାଯାଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବ୍ୟାଙ୍କିଂ ନିୟମ ସଂଶୋଧନ ଆଇନ 2025 ଆସନ୍ତାକାଲିଠାରୁ ଲାଗୁ ହେବ। ବ୍ୟାଙ୍କିଂ କ୍ଷେତ୍ରରେ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ପୁଞ୍ଜିନିବେଶକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ଆଇନ ସମ୍ପର୍କିତ ବିଜ୍ଞପ୍ତି ଚଳିତ ବର୍ଷ April 15 ପ୍ରକାଶ ପାଇଥିଲା ବୋଲି ମନ୍ତ୍ରଣାଳୟ କହିଛି। ମହାନ ବିପ୍ଳବୀ ଶହୀଦ ଉଦ୍ଧମ ସିଂଙ୍କ 86ତମ ଶହୀଦ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ଆଜି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏ ସମ୍ପର୍କରେ ଏକ ରିପୋର୍ଟ।
जलियांवाला बाग के इस घिनौने हत्याकांड की विचलित करने वाली यादें उद्धम सिंह को तब तक सताती नहीं जब तक उन्होंने लंदन के केक्सटन हॉल में माइकल ओ'डायर को गोली नहीं मार दी। हिरासत में रहते हुए उन्होंने राम मोहम्मद सिंह आजाद नाम का इस्तेमाल किया, जो भारत के 3 प्रमुख धर्मों और उद्धम सिंह की उपनिवेशवाद विरोधी भावना का प्रतिनिधित्व करता था। उन्हें हत्या का दोषी ठहराया गया और 1940 में आज ही के दिन फांसी दे दी गई थी। इस महान क्रांतिकारी के शहादत दिवस के उपलक्ष्य में आज पंजाब में उनके जन्म स्थान सुनाम में एक राज्य स्तरीय समारोह आयोजित किया जाएगा। पंजाब सरकार ने इस महान क्रांतिकारी के शहादत दिवस को मनाने के लिए राजपत्रित अवकाश की घोषणा की है। राजेश बाली, आकाशवाणी समाचार, जलंधर।
स्वदेशी ज्ञानकौशल रे विकसित ट्रेन सुरक्षा व्यवस्था कवच 4.0 आधुनिक संस्करण को कोटा मथुरा सेक्शन रे खूब शीघ्र कार्यकारी करा जिबो। ଗତକାଲି ଲୋକସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶରେ ରେଳଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପ୍ରଚଳିତ ବ୍ୟବସ୍ଥାର ଆଧୁନିକୀକରଣ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଅନୁଯାୟୀ ଏହି କବଚ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି। ଦୀନଦୟାଲ ଅନ୍ତୋଦୟ ଯୋଜନାର ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ୱାରା ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ 11 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଋଣ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ସେ କହିଛନ୍ତି ସମାବେଶୀ ଗ୍ରାମୀଣ ବିକାଶ ମହିଳାଙ୍କର ଆର୍ଥିକ ସଶକ୍ତିକରଣ ଏବଂ ଗ୍ରାମୀଣ ସ୍ତରରେ ଆତ୍ମନିର୍ଭର କରିବା ଦିଗରେ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଗ୍ରାମୀଣ ମହିଳାମାନଙ୍କୁ ଏହି ଋଣ ପ୍ରଦାନ କରିବା ଦିଗରେ ବିଭିନ୍ନ ବ୍ୟାଙ୍କ ଓ ବ୍ୟାଙ୍କ ସଖୀମାନଙ୍କର ଭୂମିକାକୁ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ଭାରତ ଉପରେ 25% ଶୁଳ୍କ ଲାଗୁ କରିବା ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବିବୃତ୍ତି ପରେ କେନ୍ଦ୍ର ସରକାର ଏହାର ପ୍ରଭାବ ଉପରେ ଅନୁଧ୍ୟାନ କରୁଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଜାତୀୟ ସୁରକ୍ଷା ସମ୍ପ୍ରତି ବ୍ରିଟେନ୍ ସହିତ ସମ୍ପନ୍ନ ହୋଇଥିବା ସମନ୍ୱିତ ଅର୍ଥନୈତିକ ବାଣିଜ୍ୟ ଚୁକ୍ତିନାମା ସମେତ ଅନ୍ୟାନ୍ୟ ବାଣିଜ୍ୟ ଚୁକ୍ତିନାମାକୁ ସୁରକ୍ଷିତ ରଖିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ନେପାଳର ରାସୁଆ ଜିଲ୍ଲା ଅନ୍ତର୍ଗତ ଭୋଟେକୋଶୀ ନଦୀରେ ହଠାତ୍ ବନ୍ୟା ଦେଖାଦେବାରୁ ଆଜି ପୁଣି ଥରେ ସିଆ ବ୍ରୁବେସୀ ରାସୁଆଗାଡ଼ି ସଡ଼କ ପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହି ବନ୍ୟା ଫଳରେ ନୂଆକୋଟ ଓ ରାସୁଆ ଜିଲ୍ଲା ସୀମାରେ ଥିବା ଉତ୍ତର ଗୟାଧାମ ପ୍ରଭାବିତ ହୋଇଛି। ଭୋତେକୋଶୀ ଓ ତ୍ରିଶୁଳୀ ନଦୀ କୂଳରେ ଥିବା ରାସୁଆ ନୂଆକୋଟ ଓ ଧାଡ଼ିଂ ଜିଲ୍ଲାର ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି। ଚୀନ୍ର ତିବ୍ବତ ଅଞ୍ଚଳରୁ ନେପାଳକୁ ପ୍ରବାହିତ ହୋଇଥିବା ଲେଣ୍ଡେ ସ୍ରୋତରେ ବନ୍ୟା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କ୍ରିକେଟ୍ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଲଣ୍ଡନର ଓଭାଲ୍ଠାରେ ଆରମ୍ଭ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ବର୍ତ୍ତମାନ ଇଂଲଣ୍ଡ ଏହି ସିରିଜ୍ରେ 2-1 ଅଗ୍ରଣୀ ରହିଛି। ଭାରତୀୟ ଦଳରେ ଆହତ ରିଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲ୍ ସ୍ଥାନ ପାଇବେ। ତେଣୁ ଏହି ମ୍ୟାଚ୍ଟିରେ ବିଜୟୀ ହୋଇ ଭାରତ ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ। ତେବେ ଇଂଲଣ୍ଡ ଏହି ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ପ୍ରଚେଷ୍ଟା କରିବାର ଆଶା କରାଯାଉଛି। ମାକାଉ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତର ଲକ୍ଷ୍ୟ ସେନ୍, ଆୟୁଷ ସେଟ୍ଟି ଏବଂ ଥରୁନ୍ ମାନେପାଲ୍ଲି ଉନ୍ନୀତ ହୋଇଛନ୍ତି। ଲକ୍ଷ୍ୟ କୋରିଆର ଜିଓନ୍ ହିଓକ୍ ଜିନ୍ଙ୍କୁ 21-8, 21-14, ଆୟୁଷ ଚୀନ୍ର ହ୍ୱାଙ୍ଗ ୟୁ କାଇଙ୍କୁ 21-10, 21-11 ଏବଂ ଥରୁନ୍ ଭାରତର ଅନ୍ୟତମ ଖେଳାଳି ମନରାଜ ସିଂଙ୍କୁ 21-19, 21-13 ସେଟ୍ରେ ପରାସ୍ତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟୋ ଥାଇଲାଣ୍ଡର ରାଚାପଲ୍ ମାକାସାସି ଥୋନ୍ ଓ ନାଟାମନ୍ ଲାଇୱାନ୍ଙ୍କ ଯୋଡ଼ିକୁ 21-10, 21-15 ସେଟ୍ରେ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ବିଂଶତମ କିସ୍ତି ଆସନ୍ତା ଶନିବାର ଦିନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀରକୁ ଆତଙ୍କବାଦୀ କାର୍ଯ୍ୟକଳାପରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବ୍ୟାଙ୍କିଂ ନିୟମ ସଂଶୋଧନ ଆଇନ 2025 ଲାଗୁ ହେବ ଆସନ୍ତାକାଲିଠାରୁ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେବ ଓଭାଲ୍ରେ। ସମ୍ବାଦ ଶେଷ ହେଲା।